ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟର ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ସରକାରଙ୍କର ପ୍ରାଥମିକତା, କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆସନ୍ତାକାଲିଠାରୁ ହେବ ଆରମ୍ଭ। ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ନେବେ ଶପଥ। ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି ସେବା, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍ ଉଜ୍ ଜୁହା। ଏବଂ ରାଜ୍ୟର ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି। ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ରାଜ୍ୟର ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ସରକାରଙ୍କର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଜି ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଜଳସମ୍ପଦ ବିଭାଗର ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ଭିତରେ ଶେଷ କରାଯିବ। ପୂର୍ତ୍ତ ବିଭାଗ ସହିତ ସମନ୍ୱୟ ରଖି ନିଷ୍ଠାର ସହିତ ସମ୍ପୂର୍ଣ୍ଣ ପାରଦର୍ଶିତା ଅନୁସାରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବର୍ଷା ଋତୁରେ ପାଣିର ଉପଯୁକ୍ତ ସଂରକ୍ଷଣ ଏବଂ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ଯୋଜନା ଓ ସଂଯୋଜନା ବିଭାଗର ବରିଷ୍ଠ ଅଧିକାରୀମାନେ ସାକ୍ଷାତ କରି ଏହି ବିଭାଗଗୁଡ଼ିକର କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ଏବଂ ବିଭିନ୍ନ ସହଭାଗୀମାନଙ୍କ ସହ ପରାମର୍ଶ କରି ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ ବଜେଟ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟର ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ବଜେଟ୍ କିପରି ଫଳପ୍ରଦ ହୋଇପାରିବ, ମୁଖ୍ୟମନ୍ତ୍ରୀ ଏହି ସମ୍ବନ୍ଧରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯୋଜନା ଓ ସଂଯୋଜନା ବିଭାଗର ସମସ୍ତ ଯୋଜନାଗୁଡ଼ିକୁ ଅଧିକ କାର୍ଯ୍ୟକ୍ଷମ ଓ ଫଳପ୍ରଦ କରିବା ଏବଂ ଜିଲ୍ଲାସ୍ତରରେ ଯୋଜନା ପ୍ରଣୟନକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡ଼ିଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଘଟଣାଟି ଅତ୍ୟନ୍ତ ଦୁଃଖଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୃତ ବ୍ୟକ୍ତିଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିଶ୍ୱ ଯୋଗ ଦିବସକୁ ରାଜ୍ୟରେ ବଡ଼ ଧରଣର ଆୟୋଜନ ସହିତ ପାଳନ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହିତ କ୍ରୀଡ଼ାମନ୍ତ୍ରୀ ଆଲୋଚନା କରି କହିଛନ୍ତି, ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ଜଗତରେ କ୍ରୀଡ଼ା ରାଜଧାନୀ ଭାବେ ପରିଣତ କରିବାକୁ ପଦକ୍ଷେପ ନିଆଯିବ। ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସୁରଜଙ୍କ ସହିତ କ୍ରୀଡ଼ା ସଚିବ ଭିନିଲ୍ କ୍ରିଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଭାଗ ନେଇଥିଲେ। ସାଧାରଣ ଲୋକଙ୍କୁ ସମୟ ଉପଯୋଗୀ ଏବଂ ତ୍ୱରିତ ନ୍ୟାୟ ଯୋଗାଇଦେବା ଉଦ୍ଦେଶ୍ୟରେ ଆସନ୍ତା ଜୁଲାଇ ମାସ ପହିଲାରୁ ନୂତନ ନାଗରିକ ସୁରକ୍ଷା ସଂହିତା, ନ୍ୟାୟ ସଂହିତା ଏବଂ ସାକ୍ଷ୍ୟ ଆଇନ ଲାଗୁ ହେବ। ବ୍ରିଟିଶ ଶାସନ କାଳରେ ପୁରୁଣା ଆଇନକୁ ପରିବର୍ତ୍ତନ କରି ଲାଗୁ ହୋଇଥିବା ନୂଆ ଆଇନ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅଧିକ ସହଯୋଗୀ ହେବ ବୋଲି ରାଜ୍ୟ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ସୁଭାଷ ଚନ୍ଦ୍ର ମହାନ୍ତି କହିଛନ୍ତି। ନୂଆ ଆଇନରେ ଅନେକ ସଂସ୍କାରମୂଳକ ପଦକ୍ଷେପ ରହିଥିବା ସେ କହିଛନ୍ତି। ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଅଧିବେଶନ କାଳରେ ନବନିର୍ବାଚିତ ବିଧାୟକମାନେ ଆସନ୍ତାକାଲି ଓ 19 ତାରିଖରେ ଶପଥପାଠ କରିବେ। କାମଚଳା ବାଚସ୍କତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାୟକମାନଙ୍କୁ ଶପଥପାଠ କରାଇବେ। 20 ତାରିଖରେ ବିଧିବଦ୍ଧ ଭାବେ ବାଚସ୍କତି ନିର୍ବାଚନ ହେବ। ସ୍ୱତନ୍ତ୍ର ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଶ୍ରୀ ଷଡ଼ଙ୍ଗୀ ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ରାଜ୍ୟର ବିଦ୍ୟାଳୟଗୁଡ଼ିକ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଆଲୋଚନା କରିଛନ୍ତି। ସ୍କୁଲ୍ ଖୋଲିବା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହିତ ଗଣଶିକ୍ଷାମନ୍ତ୍ରୀଙ୍କର ଆଲୋଚନା ଚାଲିଛି, ଏ ସମ୍ପର୍କରେ ବିସ୍ତୃତ ସୂଚନା ଖୁବ୍ ଶୀଘ୍ର ମିଳିବ। ଅନ୍ୟପକ୍ଷରେ ଶ୍ରୀ ଜେନା କହିଛନ୍ତି, ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍ ଖୋଲିବା ନେଇ ନିଷ୍ପଭି ନେବେ। ଅନ୍ୟପକ୍ଷରେ ସରକାରଙ୍କ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ। ଶିକ୍ଷକ, ପାଚିକା ଓ ସହାୟିକା ନିଜ ନିଜ ବିଦ୍ୟାଳୟକୁ ଆସି ରୋଷେଇଶାଳ ଓ ରୋଷେଇ ସାମଗ୍ରୀକୁ ଆଜି ଯାଞ୍ଚ କରିଛନ୍ତି। ଆସନ୍ତାକାଲିଠାରୁ ବିଦ୍ୟାର୍ଥୀମାନଙ୍କୁ ନିୟମିତ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ସମଗ୍ର ରାଜ୍ୟରେ ଆଜି ଇଦ୍ ଉଜ୍ ଜୁହା ପର୍ବ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଇଦ୍ଗାହ ଓ ମସ୍ଜିଦ୍ରେ ସମୂହ ନମାଜ ପାଠ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଜ୍ ଜୁହା ଅବସରରେ ସମସ୍ତ ଦେଶବାସୀ ଓ ବିଦେଶରେ ରହୁଥିବା ଭାରତୀୟ ମୁସଲିମ୍ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନ୍ଖଡ଼ ଶୁଭେଚ୍ଛା ଜଣାଇ ଇଦ୍ ଉଜ୍ ଜୁହା ପର୍ବ ଆମକୁ ଏକତା, ଦୟା ଓ ବନ୍ଧୁତ୍ୱର ବାର୍ତ୍ତା ଦେଇଥାଏ ବୋଲି କହିଛନ୍ତି। ଇଦ୍ ଉଜ୍ ଜୁହା ଲାଗି ରାଜ୍ୟପାଳ ରଘୁବର ଦାସ ଅଭିନନ୍ଦନ ଜଣାଇଛନ୍ତି। ସେବା, ସମର୍ପଣ, ତ୍ୟାଗର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ସର୍ବାଙ୍ଗୀନ ବିକାଶ ଲାଗି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଇଦ୍ ଉଲ୍ ଜୁହା ଉପଲକ୍ଷେ ଭଦ୍ରକର ବିଭିନ୍ନ ସ୍ଥାନରେ ସାମୁହିକ ପ୍ରାର୍ଥନା ଓ ନମାଜ ପାଠ ଅନୁଷ୍ଠିତ ହୋଇଛି। ଜିଲ୍ଲାର କଦମ୍ବବେଦା କୁଆଁସ ଗ୍ରାମରେ ଇଦ୍ଗାହ ମସ୍ଜିଦ୍ ସମେତ ଅନ୍ୟ ମସ୍ଜିଦ୍ଗୁଡ଼ିକରେ ଶ୍ରଦ୍ଧାଳୁମାନେ ଏହି ପର୍ବ ପାଳନ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ସମୂହ ନମାଜ ପାଠ ସହ ପରସ୍କରକୁ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲାରେ ଥିବା ମସ୍ଜିଦ୍ଗୁଡ଼ିକୁ ସୁନ୍ଦର ଭାବରେ ସଜାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ମସ୍ଜିଦ୍ରେ ଇଦ୍ ଉଜ୍ ଜୁହା ପର୍ବ ପାଳିତ ହୋଇଛି। ସାମ୍ପ୍ରତିକ ସମୟରେ ଭାଇଚାରା ପ୍ରତିଷ୍ଠା ଲାଗି ମୁସଲିମ୍ ଗୁରୁମାନେ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ଇଦ୍ଗାହ, ନୂଆ ଇଦ୍ଗାହ ପଡ଼ିଆ ଏବଂ ମହମ୍ମଦୀ ମସ୍ଜିଦ୍ ପରିସରରେ ସମୂହ ନମାଜ ପାଠ ସହିତ ମୌଲାନାମାନେ ପବିତ୍ର କୋରାନ୍ ଉପରେ ପ୍ରବଚନ ପ୍ରଦାନ କରିଛନ୍ତି। କଟକ ଜିଲ୍ଲାର ପ୍ରମୁଖ ମସ୍ଜିଦ୍ଗୁଡ଼ିକରେ ଭାଇଚାରା ଓ ଏକତାର ପର୍ବ ଇଦ୍ ଉଜ୍ ଜୁହା ପାଳିତ ହୋଇଯାଇଛି। ଇଦ୍ଗାହଠାରେ ସମୂହ ନମାଜ ପାଠ ସହିତ ମୁସଲିମ୍ ସମ୍ପ୍ରଦାୟର ଭାଇଭଉଣୀମାନେ ପରସ୍କରକୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଏହି ପର୍ବ ପାଳନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୁଲିସ୍ ମୁତୟନ କରାଯାଇଛି। ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କଟକ ଗସ୍ତରେ ଆସି ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, କଟକର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସର୍ବପୁରାତନ, ତେଣୁ ସେହି ଐତିହ୍ୟଗୁଡ଼ିକର ସୁରକ୍ଷା ଦିଗରେ ନୂଆ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, କଟକ ବଡ଼ ମେଡିକାଲର ବିଭିନ୍ନ ବିକାଶମୂଳକ କାମ ତ୍ୱରାନ୍ୱିତ କରାଯିବା ସହ ଏହାକୁ ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ ଡାକ୍ତରଖାନାରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନୂଆ ସରକାର ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ପଦକ୍ଷେପ ନେବେ ବୋଲି ଆଇନମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହଙ୍କୁ କ୍ୟାଣ୍ଟନମେଣ୍ଟସ୍ଥିତ ବାସଭବନରେ ସାକ୍ଷାତ କରି ରାଜ୍ୟ ଆଇନସେବା ପ୍ରାଧିକରଣ ଓ ହାଇକୋର୍ଟର ଆବଶ୍ୟକ ଭିଭିଭୂମି ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି,
ମନ୍ତ୍ରିମଣ୍ଡଳରେ ଆଇନ ବିଭାଗର ଦାୟିତ୍ୱ ନେଲା ପରେ ନିଶ୍ଚିତ ଭାବରେ ମୁଁ ବି ଅନୁଭବ କଲି ଯେ ଏଟା ମୋର ଦାୟିତ୍ୱ ଅନରେବଲ୍ ଚିଫ୍ ଜଷ୍ଟିସ୍ଙ୍କୁ ଥରେ ଭେଟିବାର ଆବଶ୍ୟକତା ଅଛି। ଏ ସହରର ସଂସ୍କୃତି ଆଉ ଐତିହ୍ୟକୁ ବଞ୍ଚାଇକି ରଖିବା ପାଇଁ ଯାହା ଯାହା ଆବଶ୍ୟକତା ତାକୁ ଆମ ସରକାର ନିଶ୍ଚିତ ଭାବରେ ପ୍ରାଥମିକତା ଦେବା ସେ ଦେବ ସେ କଥାକୁ ଏନ୍ସିଓର କରିବାର ଦାୟିତ୍ୱ ମୁଁ ନିଶ୍ଚିତ ଭାବରେ ନେବି। ଶ୍ରୀଗୁଣ୍ଡିଚା ଯାତ୍ରା ସରିବା ପରେ ପ୍ରଭୁଙ୍କର ଆର୍ସିବି ଏବଂ ହାଇକୋର୍ଟର କିଛି ଆବଶ୍ୟକତା ଅଛି, ତାକୁ ନିଶ୍ଚିତ ଭାବରେ ମୁଁ ମୋର ଅଫିସର ସମସ୍ତଙ୍କୁ ନେଇକି ଆସିବି, ତାକୁ ତର୍ଜମା କରାଯିବ ଏବଂ ଏସ୍ସିବି ମେଡିକାଲକୁ ତାର ଡ୍ରଇଂ ବି ମୁଁ ଦେଖିବାକୁ ଚାହିଁବି ଏବଂ ବାସ୍ତବରେ ଏସ୍ସିବି ମେଡିକାଲକୁ ଏକ ପ୍ରକୃତ ବିଶ୍ୱସ୍ତରୀୟ ହସ୍ପିଟାଲ କରିବାର ଯେଉଁ ଭୂମିକା ସେ ଭୂମିକାକୁ ଆମ ସରକାର ନିଶ୍ଚିତ ଭାବରେ ନେବ।
ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ଜେନାପଦ ଗ୍ରାମ ନିକଟରେ ଆଜି ଦୁଇଟି ଦନ୍ତା ହାତୀର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ୱଷ୍ଟ ରହିଛି। ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଦଳ ମୃତ ହାତୀ ଦୁଇଟିର ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସହିତ ଉପକୂଳ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଲଘୁଚାପ ସୃଷ୍ଟି ହେଉନଥିବାରୁ ମୌସୁମୀ ଆଗକୁ ଅଗ୍ରସର ହୋଇପାରୁ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ସୂଚନା ଅନୁଯାୟୀ ବରଗଡ଼, ଝାରସୁଗୁଡ଼ା ଓ ସମ୍ଭଲପୁର ସହିତ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଚଳିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି ପାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି। ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ ମୃତ୍ୟୁ ନେଇ 161ଟି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି। ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗକୁ ନେଇ ସରକାରୀ ସ୍ତରରେ ଅନୁସନ୍ଧାନ ଚାଲିଛି। ରାଜ୍ୟର ଚାଷୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ସରକାରଙ୍କର ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆସନ୍ତାକାଲିଠାରୁ ହେବ ଆରମ୍ଭ। ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ନେବେ ଶପଥ। ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି ସେବା, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍ ଉଜ୍ ଜୁହା ଏବଂ ରାଜ୍ୟର ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 41କୁ ବୃଦ୍ଧି। ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।